ଏଜ୍ରା ଅଧ୍ୟାୟ ଦୁଇ। ଯେଉଁମାନେ ବନ୍ଦୀ ରୂପେ ନୀତ ହୋଇଥିଲେ ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକେ ଜେରୁସାଲମ ଓ ଜିହୁଦାସ୍ଥିତ ଆପଣା ଆପଣା ନଗରକୁ ଫେରିଆସିଲେ। ବାବିଲର ରାଜା ନବୁକଦ୍ନେଶ୍ଚର ଏମାନଙ୍କୁ ବାବିଲକୁ ନେଇଯାଇଥିଲା। ଏମାନେ ସରୁବାବିଲ, ଜେସୁୟ, ନିହିମିଆ, ସରାୟ, ରିଏଲାୟ, ମର୍ଦ୍ଧକ୍ଷୟ, ନିଲସନ, ମିସ୍ପର, ବିଗ୍ବୟ, ରହୁମ ଓ ବାନା ସଙ୍ଗେ ଫେରିଆସିଲେ। ଇସ୍ରାଏଲ ବଂଶୀୟ ପୁରୁଷମାନଙ୍କର ସଂଖ୍ୟା ଏହି, ଯଥା ପରିୟସୋର ସନ୍ତାନ 2172 ଜଣ, ସଫଟିଅର ସନ୍ତାନ 372 ଜଣ, ଆରହର ସନ୍ତାନ 775 ଜଣ, ଜେସିଓ ଓ ଜୟାବ୍ର ସନ୍ତାନମାନଙ୍କ ମଧ୍ୟରୁ ପହତ ମୟାବ୍ର ସନ୍ତାନ 2812 ଜଣ, ଏଲମ୍ର ସନ୍ତାନ 1254 ଜଣ, ସତୁର ସନ୍ତାନ 945 ଜଣ, ସକୟର ସନ୍ତାନ 760 ଜଣ, ବାନୀର ସନ୍ତାନ 642 ଜଣ, ବେବୟର ସନ୍ତାନ 623 ଜଣ, ଅସଗଦର ସନ୍ତାନ 1222 ଜଣ, ଅଦନିକାମ୍ର ସନ୍ତାନ 666 ଜଣ, ବିଗ୍ବୟର ସନ୍ତାନ 2056 ଜଣ, ଆଦିନ୍ର ସନ୍ତାନ 454 ଜଣ, ହିଜକିଅର ବଂଶଜାତ ଆଟରର ସନ୍ତାନ 98 ଜଣ, ବେତ୍ସୟର ସନ୍ତାନ 323 ଜଣ, ଜୋରାହର ସନ୍ତାନ 112 ଜଣ, ହସୁମ୍ର ସନ୍ତାନ 223 ଜଣ, ଗିବରର ସନ୍ତାନ 95 ଜଣ, ବୈଥଲହମ୍ର ସନ୍ତାନ 123 ଜଣ, ନାଟଫାର ଲୋକ 56 ଜଣ, ଅନାଥତର ଲୋକ 128 ଜଣ, ଅସ୍ମାବତ୍ର ସନ୍ତାନ 42 ଜଣ, କିରିୟତ୍ ଜାରିମ୍ ଓ କଫିରା ଓ ବେରତ୍ର ସନ୍ତାନ 743 ଜଣ, ରାମାର ଓ ଗେବାର ସନ୍ତାନ 621 ଜଣ, ମିକମସ୍ର ଲୋକ 122 ଜଣ, ବୈଥଲର ଓ ଅୟର ଲୋକ 223 ଜଣ, ନବର ସନ୍ତାନ 52 ଜଣ, ମକବିସ୍ର ସନ୍ତାନ 156 ଜଣ, ଅନ୍ୟ ଏଲମ୍ର ସନ୍ତାନ 1254 ଜଣ, ହାରିମ୍ର ସନ୍ତାନ 320 ଜଣ, ଲୋଦ ଓ ହାଦିଦ୍ ଓ ଓନର ସନ୍ତାନ 725 ଜଣ, ଜିରିହର ସନ୍ତାନ 345 ଜଣ, ସନାୟର ସନ୍ତାନ 3630 ଜଣ। ଯାଜକମାନଙ୍କ ସଂଖ୍ୟା, ଜେସୁଏ ବଂଶଜ ଜିଦୟର ସନ୍ତାନ 973 ଜଣ, ଇମେରର ସନ୍ତାନ 1052 ଜଣ, ପସୁରର ସନ୍ତାନ 1247 ଜଣ, ହାରିମ୍ର ସନ୍ତାନ 1017 ଜଣ। ଲେବିୟମାନଙ୍କ ସଂଖ୍ୟା, ହୋଦବିୟର ସନ୍ତାନମାନଙ୍କ ମଧ୍ୟରୁ ଜେସୁୟ ଓ କଦ୍ମିଏଲର ସନ୍ତାନ 74 ଜଣ। ଗାୟକମାନଙ୍କ ସଂଖ୍ୟା, ଆସଫ୍ର ସନ୍ତାନ 188 ଜଣ। ଦ୍ୱାରପାଳମାନଙ୍କ ସନ୍ତାନଗଣର ସଂଖ୍ୟା, ସଲୁମ୍ର ସନ୍ତାନ, ଆଟରର ସନ୍ତାନ, ଟଲମନ୍ର ସନ୍ତାନ, ଆକବର ସନ୍ତାନ, ହଟିଟାର ସନ୍ତାନ, ସୋବୟର ସନ୍ତାନ, ସର୍ବସୁଦ୍ଧା 139 ଜଣ। ନଥିନୀୟ ଲୋକମାନେ, ସିଂହର ସନ୍ତାନଗଣ, ହସୁଫାର ସନ୍ତାନଗଣ, ଟବାୟତର ସନ୍ତାନଗଣ, କରସର ସନ୍ତାନଗଣ, ସିଅର ସନ୍ତାନଗଣ, ପାଦନର ସନ୍ତାନଗଣ, ଲବାନାର ସନ୍ତାନଗଣ, ହଗାବର ସନ୍ତାନଗଣ, ଅକୁବର ସନ୍ତାନଗଣ, ହାଗବର ସନ୍ତାନଗଣ, ସମ୍ଲୟର ସନ୍ତାନଗଣ, ହାନନ୍ର ସନ୍ତାନଗଣ, ଗଦେଲର ସନ୍ତାନଗଣ, ଗହରର ସନ୍ତାନଗଣ, ଗୟାର ସନ୍ତାନଗଣ, ରତ୍ସିନ୍ର ସନ୍ତାନଗଣ, ନକଦର ସନ୍ତାନଗଣ, ଗସମର ସନ୍ତାନଗଣ, ଉସର ସନ୍ତାନଗଣ, ପାସେହର ସନ୍ତାନଗଣ, ବେସୟର ସନ୍ତାନଗଣ, ଅସ୍ନାର ସନ୍ତାନଗଣ, ମ୍ୟୁନିମ୍ର ସନ୍ତାନଗଣ, ନଫିସିମ୍ର ସନ୍ତାନଗଣ, ବକ୍ବୁକର ସନ୍ତାନଗଣ, ହକୁଫାର ସନ୍ତାନଗଣ, ହରୁରର ସନ୍ତାନଗଣ, ବସ୍ଲୁତର ସନ୍ତାନଗଣ, ମହିଦାର ସନ୍ତାନଗଣ, ହର୍ଷାର ସନ୍ତାନଗଣ, ବର୍କସର ସନ୍ତାନଗଣ, ସିସରାର ସନ୍ତାନଗଣ, ତେମହର ସନ୍ତାନଗଣ, ନତ୍ସିଅର ସନ୍ତାନଗଣ, ହଟିଫାର ସନ୍ତାନଗଣ, ସଲମନର ଦାସମାନଙ୍କ ସନ୍ତାନଗଣ, ସୋଟୟର ସନ୍ତାନଗଣ, ହସଫେରତ୍ର ସନ୍ତାନଗଣ, ପରୁଦାର ସନ୍ତାନଗଣ, ଜାଳାର ସନ୍ତାନଗଣ, ଦର୍କଣର ସନ୍ତାନଗଣ, ଗିଦେଲର ସନ୍ତାନଗଣ, ସଫଟିଅର ସନ୍ତାନଗଣ, ହଟିଲର ସନ୍ତାନଗଣ, ପୋଖେରତ୍ ହତ୍ ସବାଇମ୍ର ସନ୍ତାନଗଣ, ଆମିର ସନ୍ତାନଗଣ, ନଥିନୀୟ ଲୋକମାନେ ଓ ସଲମନର ଦାସମାନଙ୍କ ସନ୍ତାନଗଣ ସର୍ବସୁଦ୍ଧା 392 ଜଣ। ପୁଣି ତେଲମେଲହ, ତେଲହର୍ସା, କରୁବ, ଅଦନ ଓ ଇମେର ଏହି ସକଳ ସ୍ଥାନରୁ ଲୋକ ଆସିଲେ। ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ଆପଣା ଆପଣା ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସେହି ଲୋକମାନେ ଏହି ଦଲାୟର ସନ୍ତାନ, ଟୋବିଓର ସନ୍ତାନ, ନକଦର ସନ୍ତାନ 652 ଜଣ, ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ ହବାର ସନ୍ତାନଗଣ, ହକସର ସନ୍ତାନଗଣ, ବର୍ଷିଲୟର ସନ୍ତାନଗଣ। ଏହି ବର୍ଷିଲୟ ଗିଲିଆଦୀୟ ବର୍ଷିଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମାନୁସାରେ ଖ୍ୟାତ ହୋଇଥିଲା। ଏମାନେ ବଂଶାବଳୀ କ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀ ପତ୍ର ଅନ୍ୱେଷଣ କଲେ, ମାତ୍ର ପାଇଲେ ନାହିଁ। ଏହେତୁ ଏମାନେ ଅଶୁଚି ଗଣିତ ହୋଇ ଯାଜକ ପଦଚ୍ୟୁତ ହେଲେ। ପୁଣି ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ ଉରିମ୍ ଓ ତୁମିମ୍ଧାରୀ ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ସେମାନେ ପବିତ୍ର ବସ୍ତୁ ଭୋଜନ କରିବେ ନାହିଁ, ଆଉ ଏକତ୍ରୀକୃତ ସମସ୍ତ ସମାଜ 42,360 ଜଣ ଥିଲେ। ଏହାଛଡ଼ା ସେମାନଙ୍କର ଦାସଦାସୀ 7,337 ଜଣ ଥିଲେ। ଆହୁରି ସେମାନଙ୍କର 200 ଗାୟକ ଗାୟିକା ଥିଲେ। ସେମାନଙ୍କର 736 ଅଶ୍ୱ, 245 ଖଚର, 435 ଉଷ୍ଟ୍ର, 6,720 ଗର୍ଦ୍ଧବ ଥିଲେ। ଏଉତାରେ ପିତୃବଂଶୀୟ କେତେକ ପ୍ରଧାନ ଲୋକ ସଦାପ୍ରଭୁଙ୍କ ଜେରୁସାଲମସ୍ଥିତ ଗୃହରେ ଉପସ୍ଥିତ ହୁଅନ୍ତେ, ପରମେଶ୍ୱରଙ୍କର ସେହି ଗୃହ ସ୍ୱସ୍ଥାନରେ ସ୍ଥାପନ କରିବା ପାଇଁ ସ୍ୱେଚ୍ଛାପୂର୍ବକ ଦାନ କଲେ। ସେମାନେ ଆପଣା ଆପଣା ଶକ୍ତି ଅନୁସାରେ ସେହି କର୍ମର ଭଣ୍ଡାରରେ 61,000 ଡାରିକ୍ ସ୍ୱର୍ଣ୍ଣମୁଦ୍ରା ଓ 5,000 ପାଉଣ୍ଡ ରୂପା ଓ ଯାଜକମାନଙ୍କ ନିମନ୍ତେ 100 ବସ୍ତ୍ର ଦେଲେ। ପୁଣି ଯାଜକମାନେ ଓ ଲେବୀୟମାନେ ଓ ଲୋକମାନଙ୍କ ମଧ୍ୟରୁ କେତେକ, ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥନୀୟମାନେ ଆପଣା ଆପଣା ନଗରରେ ଓ ସମଗ୍ର ଇସ୍ରାଏଲ ଆପଣା ଆପଣା ନଗରରେ ବାସ କଲେ।